ଗଳ୍ପ ଅପନ୍ତରାର ଫୁଲ, ଗାଳ୍ପିକ ରାଜକିଶୋର ପଟ୍ଟନାୟକ। କିଏ ଜାଣେ ସୃଷ୍ଟିର କି ଉପକାର କରିବା ପାଇଁ ବିଦ୍ୟା ଜନ୍ମ ହୋଇଥିଲା, ତାହାର ଜନ୍ମ ତାରିଖ କେହି ଜାଣେ ନାହିଁ, ନିଜେ ବିଦ୍ୟା ବି ଜାଣେ ନାହିଁ। ନିଜର ଅନୁମାନରେ ସେ ତା ବୟସ କହେ, ତାହାର ରୂପର ଆକୃତିର ମୋଟ ପାତଳ ଦେଖି ତାହାର ଚିହ୍ନା ପରିଚୟ ଲୋକେ ବୟସ ଠଉରାନ୍ତି। ଚଳୁଥିବା ଦିନଗୁଡ଼ିକରେ ତାହାର ଆୟର ବ୍ୟବହାର ଦେଖି ତା ବିଷୟରେ ମୋଟାମୋଟି ଧାରଣା ଆଣନ୍ତି। କିନ୍ତୁ ବିଦ୍ୟା କିଏ, କେଉଁଠୁ କେମିତି ଆଇଲା, ତାହାର ବିବରଣ କେହି ଜାଣେ ନାହିଁ। ଭଙ୍ଗା ଚାଳଘର ବଖରାକୁ ଲାଗି ସେଇ ଯେଉଁ ପାଚେରୀ ଦିଆ କାଞ୍ଜିଆ ହାଉସ୍, ସେଠି ବନ୍ଦୀ ହେଉଥିବା 8-10 ଗୋରୁଙ୍କୁ ଜଗିବାକୁ ବିଦ୍ୟାକୁ ଆମଦାନୀ କରାହୋଇଥିଲା। ପ୍ରତ୍ୟେକ ପ୍ରକାରର କାମ ପାଇଁ ଉପଯୁକ୍ତ ଲୋକ କେମିତି କୁଆଡ଼ୁ ଆସି ମିଳିଯାଆନ୍ତି, ତାହାର ଉଦାହରଣ ସେଠି ଦେଖା ପଡ଼ୁଥିଲା। ନୂଆ କାମରେ ବାହେଲ ହୋଇ ଯେଉଁଦିନ ବିଦ୍ୟା ଆସିଲା, ସେଦିନ ତାହାର ପୋଷାକ ଥିଲା ଗୋଟିଏ କୁଚଟ ଆଣ୍ଠୁଲୁଚା ଫାଲ୍ଟା, ଦେହରେ ଖଣ୍ଡେ ଛିଣ୍ଡା କଳା ଜାମା, ହାତରେ ଗୋଟିଏ ବାଡ଼ି। ଏସବୁର ମାଲିକ ସେ ନିଜେ। ତାହାର 7 ଅଗାଧୁଆ ଦେହ ସାପ କାତି ପରି ଫାଟିଥାଏ, ଗୋଡ଼ରେ ଗୋଟିଏ ଘା ହୋଇ ସେ ଆଣ୍ଠୁ ଟାଙ୍କି ଛୋଟେଇ ଛୋଟେଇ ଚାଲେ। ମୁଣ୍ଡଟାରେ ସେହି ବାଳ ଅରାକ ପୁଳା ପୁଳା ହୋଇ କେଇଟି ଗଦାରେ ରହିଥାନ୍ତି। ବିଦ୍ୟାର କଳା ଦାନ୍ତ ତାହାର ପୋଡ଼ା ଓଠରୁ ବାରି ହୋଇ ଦିଶେ। ବିଦ୍ୟା ଗୁଲି ଖାଏ ଆଉ ବଞ୍ଚିଥାଏ। ବିଦ୍ୟା ଆସିବା ପରେ କାଞ୍ଜିଆ ହାଉସ୍ର ପ୍ରସାର ବଢ଼ିଲା। ଅନେକ ବୁଲା ଗୋରୁ ଧରା ହୋଇ ଆସନ୍ତି। ଯାହାର ଗୁଲିଖିଆର ଅଭାବ ଘଟେ, ସେ ଯାଇ ଗୋଟିଏ ଗୋରୁ ଧରିଆଣି ଛାଡ଼େ, ଆଉ ତାହାର ମାଲିକ ଜୋର ଜବରଦସ୍ତି ନକଲେ କିଛି ବକ୍ସିସ୍ ଦେଇ ଗୋରୁକୁ ମୁକୁଳାଇ ନେଇଯାଏ। ବିଦ୍ୟା ଆଉ ତାହାର ସାଙ୍ଗମାନଙ୍କର ରୋଜଗାର ହୁଏ। ଗୋରୁର ମାଲିକ ଶସ୍ତାରେ ଚାଲିଯାଏ ଆଉ ଗୁଲିର ପ୍ରସାର ହୁଏ। ସବୁବେଳେ କାଞ୍ଜିଆ ହାଉସ୍ ପୁରି ରହେ, ମାଲିକର କିଛି ମଧ୍ୟ ଲାଭ ହୁଏ। ସମସ୍ତେ ବିଦ୍ୟାକୁ ଚିହ୍ନିଗଲେ, ସମସ୍ତଙ୍କର ଭଲ ମନ୍ଦ ପ୍ରତି ବିଦ୍ୟା ନଜର ଦେଲା, ଆଉ ସେ ମନେ କଲା ସେ ପ୍ରିୟ ହୋଇ ଉଠିଲାଣି। ଯେମିତି ସଭା ସମିତି କରି ରାଜନୈତିକ ଭାଣ୍ଡମାନେ ନିଜକୁ ଲୋକପ୍ରିୟ ବୋଲି କଳ୍ପନା କରିନେଇଥାନ୍ତି, ସେଉଠୁ ବିଦ୍ୟାର ଜୀବନର ଆରମ୍ଭ। କ୍ଷେତରେ ଧାନ ହେଲେ ମୂଷାର ବି ମାଇପ ଖୋଜା ହୁଏ। ବିଦ୍ୟାର ଖାତିର ଓ ପ୍ରସାର ବଢ଼ିବା ସାଙ୍ଗେ ସାଙ୍ଗେ କାଞ୍ଜିଆ ହାଉସ୍ ଗୋଟିଏ ବଡ଼ ଗୁଲି ଆଡ୍ଡା ହେଲା। ଏତେ ବଡ଼ ବ୍ୟବସାୟ ଚଳାଇବା ପାଇଁ ବିଚକ୍ଷଣ ବିଦ୍ୟା ଗୋଟିଏ ମାଇପ ଯୋଗାଡ଼ କରି ଆଣିଲା। ସେ ବି ଯେମିତି ସେଇ ଲୋକଟିକୁ ଆଶା କରି କେଉଁଠି ବାଟ ଚାହିଁ ବସି ରହିଥିଲା, ସେ ଆସି ଗୁଲିଖଟିର ଦେବୀ ପରି ହେଲା। ସେ କୁକୁଡ଼ା ପୋଷେ, ତାରି ଅଣ୍ଡାରେ ସେ ଅଣ୍ଡା ଗୋଟିକେ ମଇଦା ଦେଇ 8 ପିଠା ତିଆରି କରି ଖଣ୍ଡ ଖଣ୍ଡ କରି ବିକେ, ସେହି ଅମଳିମାନଙ୍କୁ ଗୁଲି ସାଙ୍ଗରେ ଲଗେଇବା ପାଇଁ। ବିଦ୍ୟାର ଆୟ ବଢ଼ିଲା, ତାହାର ସେଇ ସାଉଣ୍ଟା ଭାର୍ଯ୍ୟାଟି ପ୍ରତି ସ୍ନେହ ମଧ୍ୟ ବଢ଼ିଲା। ବିଦ୍ୟାର ଗୁଲି ଖଟିର ନିଶା ଯେତେବେଳେ ସମସ୍ତଙ୍କୁ ଘାରି ଆସେ, କେତେ ବାଦଶାହୀ ହିସାବ ନବାବି ମୌଜ ମଜଲିସ୍ର ସୁରାକ ମିଳେ, ତାରି ଭିତରେ ପ୍ରେତ ପରି ପୁଲିସର ଜୋତା ବି ଆସି ପଡ଼େ। ସେ ଆସିଲେ କେଉଁଦିନ ପାଉଣାରେ, କେଉଁଦିନ ବୁଢ଼ାର ସେହି ରକ୍ଷିତାଟିର କ'ଣ ବ୍ୟବହାରରେ, ଓ କେଉଁଦିନ ନିଜର କ୍ଷମତା ଜାହିର କରି ଦୁଇଟା ଗୋଟାଏ ବିଧା ଗୋଇଠା ଦେବାରେ ସନ୍ତୁଷ୍ଟ ହୋଇ ଫେରେ। ସାଇରେ କାହାର ଫଟା ଲୋଟା କିମ୍ବା ଛିଣ୍ଡା କମିଜ ଚୋରିଗଲେ ଯେତେବେଳେ ସେମାନେ ଏତଲା ଦିଅନ୍ତି, ପୁଲିସ ଆସି ବିଦ୍ୟାକୁ ଧରି ଅନେକ ହଇରାଣ କରେ। ଦିନେ ଓଳିଏ ସେମିତି ଗମାତ ଜମେ ନାହିଁ। ଶେଷକୁ ଦିନେ ବିଦ୍ୟା ଆସି ପଡ଼ୋଶୀ ବାବୁଘର ପିଣ୍ଡାରେ ବସି ନିଜର ସଚୋଟ ପଣିଆ କଥା ଶୁଣାଏ। ବାବୁର ଲାହି ଚମକେ ଡରରେ, ସେ ସବୁ ଶୁଣେ। କାଳେ ଚୋରକୁ ଜଗୁଆଳ କଲେ ଚୋରି ନ ହେବ ଏଇଥିପାଇଁ, ଆଉ ବିଦ୍ୟା ଗଲାପରେ ଚାକରକୁ କହେ ଜିନିଷପତ୍ରର ହେପାଜତ କରିବା ପାଇଁ। ବାବୁ, ବାବୁଘର ପିଲା, ବାବୁଘର ଚାକର ସମସ୍ତେ ବିଦ୍ୟା ବିଷୟରେ ସବୁ ଜାଣିଥାନ୍ତି। ବିଦ୍ୟା ଜଣେ ମଣିଷରେ ଗଣା ହୁଏ, କାରଣ ତାର ଅସ୍ତିତ୍ୱ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ସେଇ କେତୋଟି ଦିନ ଥିଲା ବିଦ୍ୟାର ରାଶିଚକ୍ରର ସବୁଠାରୁ ଭଲ ଗ୍ରହଫଳ। ପୁଲିସ ଭାବିଲା ଯେ ସେଇ ଗୁଲିଖଟିରେ ବହୁତ ପଇସା ଲାଭ ମିଳୁଛି, ଆହୁରି ଅଧିକ ଚିପୁଡ଼ିବାରେ ଗୁଲିଖଟି ଭାଙ୍ଗିଗଲା। ବିଦ୍ୟା ଆପଣାର ଅନ୍ଧାରିଆ ମସ୍ତିଷ୍କରେ ଭାବିଲା ଯେ ଏମିତି ସେ କେଉଁଠୁ ଗୋଟେଇ ଆଣି କେତୋଟିଙ୍କୁ ଠୁଳ କରାଇଥିଲା ଯେ ହେଲା ନାହିଁ। ସେ ଅନେକ ଉପାୟ ଖଞ୍ଜିଲା, ତଥାପି ବିଫଳ ହେଲା। ପୁଲିସର ଦୌରାତ୍ମ୍ୟରେ ଗୁଲିଖଟି ଭାଙ୍ଗିଲା, ଗୁଲିଆଙ୍କ ମେଳ କମ୍ ହେଲା, ଗାଈଗୋରୁ ଆଉ ପଦାରେ ବେଶି ବୁଲିଲେ ନାହିଁ, ତାହାର କାଞ୍ଜିଆ ହାଉସ୍ ମାଲିକ ବିରକ୍ତ ହେଲା। ବିଦ୍ୟା କିଛି ବୁଝିପାରିଲା ନାହିଁ, ସାଉଣ୍ଟି ଆଣିଥିବା ମାଇକିନିଆକୁ ବେଶି ବେଶି ଛେଚିଲା। ଏହିସବୁ ଯୁଦ୍ଧ ଭିତରେ ଦିନକର ସେ ବି ଯେମିତି କୁଆଡ଼ୁ ଆସିଥିଲା ସେମିତି କୁଆଡ଼େ ଅଦୃଶ୍ୟ ହୋଇଗଲା। ବିଦ୍ୟାର ଅପନ୍ତରାରେ ଯେଉଁ ଫୁଲଟି ଫୁଟିଥିଲା ସେଇଟା ହଜିଗଲା। ବିଦ୍ୟା କାନ୍ଦିଲା, ଚାରିଆଡ଼େ ଖୋଜି ବୁଲିଲା। ସମସ୍ତେ ଦେଖିଲେ ବିଦ୍ୟା ପରି ଲୋକ ସୃଷ୍ଟିର ଗୋଟିଏ ପ୍ରହସନ ପରି। ସେମାନଙ୍କୁ ଦେଖିଲେ ମନେ ହୁଏ ଯେ ବିଧାତା କେଉଁଠି କେଉଁଠି ବି ଖାଲି ଦୁଃଖର ଭାଗ ଦେଇ ତାହାର କଣ୍ଢେଇ ଗଢ଼ିଛି। ସେହିପରି ଲୋକ ବିଦ୍ୟାର ବି ଦୁଃଖ ହେଲା। ବୁଝାଗଲା ସେ ସୁଖରେ କେବେଦିନେ ଭାଗି ହୋଇଥିଲା। ଖଟିଟି ତେଜ ଥିଲାବେଳେ ବିଦ୍ୟା ହସୁଥିଲା ବୋଲି ମନେ କରୁଥିଲା, ସେତେବେଳେ ପଡ଼ା ପଡ଼ୋଶୀ ଦୁଃଖ କରି ତାହା କଥା ପରସ୍ପର କୁହାକୁହି ହେଉଥିଲେ। ଏତେ ଦୁଃଖୀ କ'ଣ ସୃଷ୍ଟିରେ ସମ୍ଭବ? କିନ୍ତୁ ଯେତେବେଳେ ବିଦ୍ୟା କାନ୍ଦିଲା ସେମାନେ ଆଶ୍ଚର୍ଯ୍ୟ ହୋଇ ହସିଲେ। ବିଦ୍ୟା କ'ଣ ଦିନେ ପୁଣି ସୁଖର ଥିଲା? ତାହାର ସୁଖଟା କେଉଁଥିରେ ତିଆରି? ବିଦ୍ୟା ତ ଚିର ଦୁଃଖୀ। ବିଦ୍ୟା ଖାଇବାକୁ ମାଗେ, ବାବୁ ଘରୁ ଥରେ ଅଧେ ମିଳେ, ଥରେ ଅଧେ ମିଳେ ନାହିଁ। ବିଦ୍ୟା ସକାଳେ ଦିନେ ଦିନେ ଆସି ଶୁଣାଏ, ମା, କାଲି ରାତିରେ ମୁଁ ଝାଡ଼ା ଫେରି ଉଠିଥିଲି ଯେ ଦେଖିଲି ଆପଣଙ୍କର ପାଚେରୀରେ ଯୋଡ଼ାଏ ଚୋର। ମୁଁ ପାଟି କଲି, ସେମାନେ ପଳେଇଲେ, ଧାଇଁଥାନ୍ତି କିନ୍ତୁ ପାରିଲି ନାହିଁ। ମୋତେ ଉଜାଡ଼ କରିଦେଇ ଗୁଲିଆମାନେ ଏଠି ସେଠି ଦରାଣ୍ଡିଲେଣି। ଏମିତି ଏଣୁତେଣୁ ଗପ କରି ବାବୁଘର ମାଙ୍କୁ ସନ୍ତୁଷ୍ଟ କରେ। ତାଙ୍କ ଘରେ ଧରା ହୋଇଥିବା ମୂଷାକୁ ଜନ୍ତାରୁ ଆଣି ସେହି ବିଦ୍ୟା ମାରେ, ପଇସାଏ ବକ୍ସିସ୍ ପାଏ। ବାବୁଙ୍କର କୁକୁଡ଼ା ଖାଇବାର ଇଚ୍ଛା ହେଲେ ବିଦ୍ୟା ଅଣାଏ ମୂଲ ନେଇ ସେଇଟାକୁ ମାରେ, କାରଣ ନିଜେ ବାବୁ କି ବାବୁଙ୍କ ଚାକର ସେହି ପାପର ଭାଗି ହେବା ପାଇଁ ଲୋଡ଼ନ୍ତି ନାହିଁ। ବିଦ୍ୟା ଆଗ୍ରହରେ କରିଯାଏ। ସେ ପ୍ରମାଣ କରେ ଯେ ସଂସାରରେ ଖାଲି ପୁଣ୍ୟ କଲେ ମଣିଷ ବଞ୍ଚେ ନାହିଁ, ପାପ ଅନୀତି କଲେ ବି ମଣିଷ ବଞ୍ଚିବ। ଆଉ ତାହାର ଦୁଃଖ ଭିତରେ ପାପ ପୁଣ୍ୟ କି ପ୍ରଭେଦ ଆଣିବେ? ଯେତେବେଳେ ବିଦ୍ୟା ଏମିତି ଭାବରେ ଅନେକ ଛୋଟମୋଟ କାମ କରି ସେହି ପଡ଼ାରେ ଲୋକଙ୍କର ଅତି ଦରକାରୀ ହୋଇପଡ଼ିଥିଲା, ହଠାତ୍ ଦିନେ ସେ ଟଳି ପଡ଼ିଲା। ସମସ୍ତଙ୍କ ମୁହଁରେ ଆହା, କାରଣ ପୁଣି ଜଣେ ଲୋକ ଖୋଜିବାକୁ ପଡ଼ିବ ଯିଏ ମୂଷାଙ୍କୁ ମାରିବ, କୁକୁଡ଼ାଙ୍କୁ ମାରି ମାଂସ କରି ବାବୁଙ୍କୁ ଦେଇଯିବ, ଆଉ ଆଉ ପ୍ରକାରର କଷ୍ଟ କାମ କରିଯିବ। ଲୋକେ କହନ୍ତି ଭଲ ଲୋକ ମଲେ ଲୋକେ ତାକୁ ଝୁରନ୍ତି, ଆଉ ଯାହାକୁ ଝୁରି ହୁଅନ୍ତି ସେ ସ୍ୱର୍ଗକୁ ଯାଏ। ସେମିତି ବିଦ୍ୟାକୁ ସେହି ଅଞ୍ଚଳର ପୁଣ୍ୟବାନ ଲୋକେ ଝୁରୁଥିଲେ, ସେ କ୍ୟାଁ ସ୍ୱର୍ଗକୁ ଯାଇନଥିବ? କିନ୍ତୁ ବଞ୍ଚିଥିଲା ବେଳେ ଯାହାକୁ ଦୁଆର ଦିଆ ହୋଇଥିଲା ମଲା ପରେ ସେ କ'ଣ ସତେ ସ୍ୱର୍ଗ ପାଇବ? ଏ କଥା ବିଚାର ଅନେକ ଲୋକ ସେଦିନ କରି ଛାଡ଼ି ଯାଇଛନ୍ତି। ମୀମାଂସା ହୋଇନାହିଁ, କିନ୍ତୁ ଅପନ୍ତରାରେ ବି ଫୁଲ ଫୁଟେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଅପନ୍ତରାର ଫୁଲ। ରହିଲୁ, ନମସ୍କାର।